ମୁଁ ସେଇଟା କଣ କହୁଛି ମୁଁ କେମିତି ନା ମୁଁ ଦେହ ସ୍ତ୍ରୀ କହୁଛି ଆମ ଘର ପାଖରେ ଗୋଟେ ନାଳ ରହିଛି ଆମ ଛୋଟ ଛୋଟ ପିଲା ଅଛନ୍ତି ଖେଳିବା ପାଇଁ ବହୁତ ଅସୁବିଧା ହଉଛି ପ୍ରୋବ୍ଲେମ୍ ହଉଛି ପିଲାଙ୍କ ଦେହ ପା ଖରାପ ହଉଛି ପିଲାମାନେ ବାହାରକୁ ଗଲା ବେଳେ ବି ତାଙ୍କୁ ବହୁତ ପ୍ରୋବ୍ଲେମ୍ ହଉଛି ଆମେ ବି ବହୁତ ପାଣି ବର୍ଷା ହେଲା ଅଲଗା ପାଣି ଡ୍ରେନ୍ ପାଣି ବି ଜମା ହଉଛି ବହୁତ ପାଇଁ ଜୀବାଣୁ ବି ବ୍ୟାପିଛନ୍ତି ଏମିତି ଆମେ ଚାହୁଁଛୁ ଯେ ସେଇଟା ମୁଁ ଜଲ୍ଦି ଟିକେ ସଫା ସୁତୁରା କରିକି ଦେଖୁଛି।